ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷା ଲାଗି ହୋଇଥିବାର ନୁକସାନ ବାବଦେ ରାଜସ୍ୱ ମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜବର ବର୍ଷା ନେଇକରି 10 ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବଲପୁରଠାରେ ସାଧାରଣ ଲୋକଙ୍କୁ ଭେଟିକରି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ବୌଦ୍ଧ ଜିଲ୍ଲାର ଜରିଆପାଲିଠାରେ ସାପ ଚାବାନୁ 3 ଟୁକେଲ ଛୁଆଙ୍କର ଗଲା ଜୀବନ। ଆଉ ରାଜ୍ୟ ମଙ୍କିପକ୍ ସଂକ୍ରମଣ ନେଇକରି ସ୍ୱାସ୍ଥ୍ୟ ବିଭାଗ ତରଫୁ ସତର୍କତା ଜାରି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ସମ୍ବଲପୁର ଗସ୍ତ ଫେରିବାର ସମୟଥି ଆଜି ଭୁବନେଶ୍ୱରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ କୋରାପୁଟ ଆଉ ମାଲକାନଗିରି ଜିଲ୍ଲାର ଅତି ପ୍ରବଳ ବର୍ଷା ହୋଇଥିବାର କ୍ଷୟକ୍ଷତି ବାବଦେ ଆଲୋଚନା କରିଛନ୍। ଏତାର ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରନ ବନେଇଥିବା ଲଘୁଚାପର ବଲେ ସମୁଦ୍ରକୁଲିଆ ଜିଲ୍ଲାମାନଙ୍କେ ସମ୍ଭାବ୍ୟ ବର୍ଷା ଲାଗି ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦ ବିଲ୍ ରାଜସ୍ୱ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବହୁଟେ ଜାଗାନ ବର୍ଷା ପେନ୍ ଲାଗି ଯା ଆସ୍ତି ବାଧା ଆସିଛି। ଏ ସମସ୍ୟାର ସମାଧାନ ଲାଗି ଜଲ୍ଦି ପଦକ୍ଷେପ ନେବାରକେ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଉ ଦୁଇ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍। ହେନ୍ତା ଏବେ 48 ଘଣ୍ଟା ଭିତରେ ଜବର ବର୍ଷାର ଅନୁମାନ ଥିବାରୁ ଜିଲ୍ଲାପାଳମାନଙ୍କୁ ଆଗୁଆ ତୟାର ରହିବାରକେ ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଥି ମାଲକାନଗିରି ଜିଲ୍ଲା ପ୍ରଶାସନକେ ସହଯୋଗ କରିବାର ଲାଗି ଅଗ୍ନିଶମ ଆଉ ଗୃହରକ୍ଷୀ ବାହିନୀ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଆଉ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମାଲକାନଗିରି ବାହାରିଛନ୍। ବଙ୍ଗୋପସାଗରନ ବନିଥିବାର ଅପବାଦ କ୍ଷେତ୍ରର ବଲେ ଏବେ 48 ଘଣ୍ଟା ଭିତରେ ସମୁଦ୍ରକୁଲିଆ ଜିଲ୍ଲାମାନଙ୍କେ ଅତି ପ୍ରବଳ ବର୍ଷା ହେବା ଏବେ ତକ ଜବର ବର୍ଷା ଅନୁମାନ ହୋଇଥିବାରୁ 12 ଜିଲ୍ଲାକେ ଅରେଞ୍ଜ ଆଉ 8 ଜିଲ୍ଲାକେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାମାନଙ୍କ ଭିତରେ ବଲାଙ୍ଗୀର ବୌଦ୍ଧ କନ୍ଧମାଳ ଆଉ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ରହିଛି। ଏହି ଜିଲ୍ଲାମାନଙ୍କ ଭିତରୁ କେତେଟା ଜାଗାନ 20 ସେଣ୍ଟିମିଟର ତକ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଆଗୁଆ ଅନୁମାନ କରାଯାଇଛି। ଖାସକରି ମାଲକାନଗିରି କୋରାପୁଟ ରାୟଗଡ଼ା ଗଜପତି ଆଉ ଗଞ୍ଜାମ ଜିଲ୍ଲାକେ ସତର୍କ ରହିବାର ଲାଗି କୁହାଯାଇଛି। ଲଗାୟତ ବର୍ଷା ଲାଗି ତଳିଆ ଅଞ୍ଚଳର ପାଣି ଜମ୍ବାର ସମ୍ଭାବନା ଥିବାରୁ ହାଇ ଆଲର୍ଟ ରହିବାରକେ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀ ସବୁ ମହାନଗର ନିଗମ କମିଶନର ଆର୍ ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶ୍ରୀମତୀ ପାଢ଼ୀ ଆଜ୍ ଭିନ୍ ଭିନ୍ ଜିଲ୍ଲାର ଦାୟିତ୍ୱତି ଥିବାର ନୋଡାଲ ଅଧିକାରୀମାନଙ୍କର ବୈଠକଟି ଆଉ ତଳିଆ ଇଲାକାର ଲାଗି ପମ୍ପସେଟ୍ ତିଆରି ରଖବାର ଆଉ ରାସ୍ତାଘାଟ କଟବାର ଉପରେ ନଜର ରଖବାର ଲାଗି ନିର୍ଦ୍ଦେଶ ଦେଇଥିଲେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଧ୍ୟକ୍ଷତାତି ଆଜ ଗୋଟିଏ ବୈଠକ ହୋଇଥିଲା। ରାଜ୍ୟର ଭିନ୍ ଭିନ୍ ଇଲାକାର ବର୍ଷା ଲାଗି ବଢ଼ିତିଥି ଦେଖାଦେଇଥିବାରୁ ଓଡ୍ରାଫ୍ର 18 ୟୁନିଟ୍କେ ବୌଦ୍ଧ ବଲାଙ୍ଗୀର କନ୍ଧମାଳ ଆଉ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ମୁତୟନ କରାଯାଇଥିବାର ବୈଠକରୁ ସୂଚନା ମିଳିଛି। ହେନ୍ତା ଓଡ୍ରାଫ୍ର ଆଉ 12 ଟିମ୍କେ ତିଆରି ରଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଗସ୍ତର 2 ଦିନେ ଅଶୋକ ନିବାସଠାରେ ସାଧାରଣ ଲୋକଙ୍କୁ ଭେଟବାର ସହିତ ସେମାନଙ୍କର ଅଭିଯୋଗ ଶୁଣିଥିଲେ। ଏତାର ଆଗରୁ ସେ ଉତ୍ତରାଞ୍ଚଳ ରାଇସ୍ବ କମିଶନର ଆଇଜି ସମ୍ବଲପୁର ଜିଲ୍ଲାପାଳ ଏସ୍ପି ଆଉ ଅଲଗା ଅଧିକାରୀମାନଙ୍କ ସହିତ ଭିନ୍ ଭିନ୍ ବିଷୟ ଆଲୋଚନା କରିଥିଲେ। ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ଔଷଧୀୟ ମଶାରୀ ବାଣ୍ଟିବାର ବାବଦେ ଖୁବ୍ ଜଲ୍ଦି ନିର୍ଦ୍ଦେଶାବଳୀ ବାହାର କରାଯିବା ବୋଲି ଜଣାପଡ଼ିଛି। ଏତାର ଲାଗି ଜିଲ୍ଲାୱାରୀ ତାଲିକା ତିଆରି କରାଯାଇଛି। ବୌଦ୍ଧ କଳାହାଣ୍ଡି ଗଜପତି କନ୍ଧମାଳ କୋରାପୁଟ ମାଲକାନଗିରି ରାୟଗଡ଼ା ଜିଲ୍ଲାକେ ପହଲା କରି ଇକ୍ଷେପେ ଔଷଧୀୟ ମଶାରୀ ଦିଆଯିବା। 129 କୋଟି ଟଙ୍କାର ଖର୍ଚ୍ଚା କରାଯାଇକରି ଅମ୍ବାଟିସ୍ ପାଣ୍ଠିନୁ ଏ ମଶାରୀ ଘିନାଯାଇଥିବାର ଜଣାପଡ଼ିଛି। ଏ ମଶାରୀମାନଙ୍କୁ ବାଣ୍ଟିବାର ଲାଗି ସିଧାସଳଖ ବ୍ଲକ ଦିଆଯିବା ଆଉ 3 ଭିତରେ ଲୋକେ ମଶାରୀ ବ୍ୟବହାର କରିବାର ଲାଗି ବ୍ୟବସ୍ଥା କରାଯିବା। ଆଶାକର୍ମୀମାନେ ମଶାରୀ ବ୍ୟବହାର ବାବଦେ ସୁନିଶ୍ଚିତ କରିବେ। ଇତାର ଭିତରେ ଔଷଧୀୟ ମଶାରୀ ବାଣ୍ଟବାର ବାବଦେ ଗୋଟିଏ ସମୀକ୍ଷା ବୈଠକ କରାଯାଇଛି। ବୌଦ୍ଧ ଜିଲ୍ଲା ଟିକରପଡ଼ା ଗ୍ରାମ ପଞ୍ଚାୟତର ଚରିଆପାଲିଠାରେ ଗଲାରାତି ସାପଚବାତି 3 ବୋହେନକର ଜୀବନ ଯାଇଥିବାର ଜଣାପଡ଼ିଛି। ଇତି ଆହତ ଛୁଆମାନଙ୍କର ବାପାଙ୍କୁ ବୁର୍ଲା ଭୀମସାର ମେଡିକାଲ ଭର୍ତ୍ତି କରାଯାଇଛି। 3 ବୋହେନ ଗଲାକେଲ ଶୁଇଥିବାର ବେଳେ ସାପ ଚାବିଥିଲା। ଏମାନଙ୍କର ରଡ଼ାକେଲା ଶୁଣିକରି ପାଖେ ଆସିଥିବାର ବାପାକେ ଭିଲ୍ ସାପ ଚାବିଥିଲା। ପାକ ପଡ଼ିଶା ଲୋକେ ଏହି 4 ବୌଦ୍ଧ ଡାକ୍ତରଖାନାକେ ନେଇଥିଲେ। ସେନ 3 ବୋହେନଙ୍କ ମୃତ ଘୋଷଣା କରାଯାଇଥିବାର ଜଣାପଡ଼ିଛି। ଦେଶେ ପହିଲା ମଙ୍କିପକ୍ ସଂକ୍ରମଣ ମାମଲା ଚିହ୍ନଟ ହେବା ଋତୁରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫ ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ବାବଦ କହିଛନ୍ତି ଯେ ରାଜ୍ୟର ସବୁ ପ୍ରବେଶ ପଥର ସତର୍କତା ଜାରି କରାଯାଇଛି। ପ୍ରଭାବିତ ଇଲାକାରୁ ଆସୁଥିବା ଲୋକ ସଙ୍ଗରୋଧ ରଖାଯାଉଛି। ଲୋକକୁ ନାଇଁ ଡରବାର ଲାଗି ଭିଲ୍ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା 29 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 114 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହା 27 ତାରିଖ ତକ ମାହାଲିଆ ଫୋନ୍ ନମ୍ଘର 1800 11 7800 କେ ଡାଏଲ କରିକରି ଲୋକେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀ ପଠାଇ ପାରିବେ। ଏତାର ଛଡ଼ା 1922 ଫୋନ୍ ନମ୍ଘରଟି ମିସ୍ଡ କଲ୍ ଦେଇକରି ଭିଲ୍ ଏସ୍ଏମ୍ଏସ୍ ଜରିଆ ମିଳିପାରୁଥିବାର ଲିଙ୍କ୍ ଥି ଭିଲ୍ ସନ୍ଦେଶ ଦେଇପାରିବେ। ନରେନ୍ଦ୍ର ମୋଦି ଆପ୍ କି ମାଏ ଅବ୍ ଗୋପନ ଫୋରମ୍ ଜରିଆ ଅନ୍ଲାଇନ୍ ଥି ସନ୍ଦେଶ ଦିଆଯାଇପାରବା। ଏ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆର ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷା ତିହାର ପ୍ରସାରଣ କରାଯିବା। 1999 ବ୍ୟାଚ୍ର ଭାରତୀୟ ସୂଚନା ସେବା ଆଇଆଇଏସ୍ର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧୀନ ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍। ସେ ଓଡ଼ିଶାର ଅତିରିକ୍ତ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ୍ ଭାବେ ଭିଲ୍ କାମ କରିବେ। ଏତାଛଡ଼ା ଶ୍ରୀ ମିଶ୍ର ଝାଡ଼ଖଣ୍ଡର ଅତିରିକ୍ତ ଦାୟିତ୍ୱଟି ଭିଲ୍ ନିର୍ବାହ କରିବେ। ଶ୍ରୀ ମିଶ୍ର ଆଗରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ, ପିଆଇବି, ସିବିସି ବାଗିର ଗୁରୁତ୍ୱପୂର୍ଣ୍ଣ ବିଭାଗ ଥି ଦକ୍ଷତାର ସହିତ କାମ କରିଛନ୍। ଜଣେ ଗବେଷକ ଭାବେ ସେ ଆମେରିକାର ବର୍କଲେୟାର, ମେରିଲ୍ୟାଣ୍ଡ ଆର୍ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ପରିଭ୍ରମଣ କରିଛନ୍। ସେ ଜଣେ ପ୍ରତିଷ୍ଠିତ କବି ଭାବେ ସୁପରିଚିତ ଆଉ ତାଙ୍କର ବହୁଟେ କାବ୍ୟକୃତି ପାଠକୀୟ ଆଦୃତି ଲାଭ କରିଛି। ସୋମନାଥ ବ୍ରତ ଆଉ ଷଠୀ ଉଷା ଛୁଆମାନଙ୍କର ଦୀର୍ଘାୟୁ କାମନା କରିକି ମା'ମାନେ ଷଠୀ ଉଷା ଥି ଷଠୀ ଦେବୀଙ୍କୁ ପୂଜା କରସନ୍। ବୁଧ ମାସ ରୁଜଲ ପଖର ଷଷ୍ଠୀ ତିଥିନ କରାଯାଉଥିବାର ପୂଜା ଥି ସିଲ୍ ଶିଳ୍ପୁଆ ଥି ହଲଦି ଲାଗି କରାଯାଇକରି ଦେବୀଙ୍କୁ ଆହ୍ୱାନ କରାଯାଏସି। ଏଥି 6 ପ୍ରକାର ନୈବେଦ୍ୟ ସହିତ 6 ପ୍ରକାରର ଫୁଲ ଫଲ ବି ବ୍ୟବହାର କରାଯାଏସି। ଷଠୀ ଉଷା ଲାଗି ମହିଳାମାନେ ଗଲାକ୍ୟାଲ୍ନୁ ତିଆରି ପୂରା କରିଛନ୍। ବୌଦ୍ଧ ଜିଲ୍ଲାର ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ବାବଦେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାତି ଆଜି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ସୁଭଦ୍ରା ଯୋଜନାଥି ମହିଳାମାନେ କେନ୍ତାକରି ଜଲ୍ଦି ଆବେଦନ କରିପାରିବେ ସେ ବାବଦେ ଜିଲ୍ଲାପାଳ ବୈଠକଟି ଜୋର୍ ଦେଇଥିଲେ। ସବୁ ଜନସେବା କେନ୍ଦ୍ରମାନଙ୍କେ ଅନ୍ଲାଇନ୍ ଜରିଆ ସୁବିଧା ଉପଲବ୍ଧ କରାଯିବାର ଉପରେ ଭିଲ୍ସି ଜୋର୍ ଦେଇଛନ୍। ବୈଠକଟି ଯୋଜନା ନୋଡାଲ ଅଫିସର ଆଉ ଅତିରିକ୍ତ ଜିଲ୍ଲାପାଳ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। 2025 ହେଉଥିବାର ଯୁକ୍ତ 2 ପ୍ରାକ୍ଟିକାଲ ଆଉ ଥିଓରି ପରୀକ୍ଷା ଲାଗି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ ତୟାରୀ ମୂଲ ହୋଇଛି। ପରୀକ୍ଷା ଆଗରୁ ପରୀକ୍ଷା କେନ୍ଦ୍ରମାନଙ୍କେ ସିସିଟିଭି ଲଗାଇବାର ଆଗରୁ ଲାଗିଥିବାର ସିସିଟିଭି ଯାଞ୍ଚ କରିକରି ରିପୋର୍ଟ ଦେବାରକେ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ପରିଷଦର ଅଧ୍ୟକ୍ଷକୁ ଚିଠି ଲେଖିଛନ୍। ପରୀକ୍ଷାକେ ସ୍ୱଚ୍ଛ ଓ ସହଜ କରବାର ପରିଚାଳନା ହବ୍, ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ, ପରୀକ୍ଷା ହବ୍ ଆର୍ ସେଲ୍ଫ ଫାଇନାନ୍ସିଂ କଲେଜର ସବୁ ଲାବୋରେଟୋରୀନ ସିସିଟିଭି ଲଗାଇବାରକେ ଧରାବନ୍ଧା କରାଯାଇଛି। ପୁରୀ ଶ୍ରୀମନ୍ଦିର ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଜାରି ରହିଛି। ଏଚ୍ ବିମ୍ବାସୁର ବଧ ନୀତି ହେବା ସନ୍ଧ୍ୟାଧୂପ ନୀତି ଉତରୁ ମଦନମୋହନ ନାଟମଣ୍ଡପ ମନ୍ଦିର ଖଟ୍ସେଜ ଉପରେ ବିଜେ କରବାର ସହିତ ସେଠାରେ ବିମ୍ବାସୁର ବଧ ନୀତି ହେବା। ଶ୍ରୀକୃଷ୍ଣ ବିମ୍ବାସୁରଙ୍କୁ ବଧ କଲା ଉତରୁ ଶୀତଳ ଭୋଗ କରାଯିବା, ପଛେ ଠାକୁର ଦକ୍ଷିଣ ଘରକେ ବିଜେ କରବେ। ଶ୍ରୀକୃଷ୍ଣ ଲୀଳାର ଇଟା ଆଉ ଗୋଟିଏ ଅଧ୍ୟାୟ। ଶ୍ରୀକୃଷ୍ଣଙ୍କ ଏ ଲୀଳାକେ ମନେ ପକାଇକରି ଏଚ୍ ନୀତି ପାଳନ ସହିତ ମହାଲକ୍ଷ୍ମୀଙ୍କ ମନ୍ଦିର କୁକୁଟି ବ୍ରତ ନୀତି ପାଳନ କରାଯାଇଛି। ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର ବାବଦେ ଚାଷୀମାନଙ୍କୁ ସଚେତନ କରିବାର ଲାଗି ଏ ବଛର ବଲାଙ୍ଗୀର, ଜୟପୁର, କେନ୍ଦୁଝର ଓ ବ୍ରହ୍ମପୁରଠାରେ 4 ଆଞ୍ଚଳିକ କୃଷକ ମେଳା ଆୟୋଜନ କରାଯିବା। ଇତାର ବାହାରେ 26 ଜିଲ୍ଲାସ୍ତରୀୟ ଆଉ 28 ସବ୍ଡିଭିଜନ ସ୍ତରୀୟ କୃଷି ମେଳା ଆୟୋଜନ କରାଯିବା ବୋଲି କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ ଠିକନା କରାଯାଇଛି। ଚଲତି ଆର୍ଥିକ ବର୍ଷରେ 84,460 କୃଷି ଯନ୍ତ୍ରପାତି ଯୋଗାବାର ଲାଗି 390 କୋଟି ଟଙ୍କାର ସାହାଯ୍ୟ ଲକ୍ଷ୍ୟ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି। ସତର୍କତା ଓ ଉଲ୍ଲେଖନୀୟ କାମ ଲାଗି ସମ୍ବଲପୁର ରେଲ ଡିଭିଜନ ତରଫ 10 କର୍ମଚାରୀଙ୍କୁ ଆଜି ପୁରସ୍କୃତ କରାଯାଇଛି। ମଣ୍ଡଲ ରେଲ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶସ୍ତିପତ୍ର ଦେଇକରି ସମ୍ମାନିତ କରିଥିଲେ। କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଜବର ବର୍ଷା ହୋଇଥିବାର ନୁକସାନ ବାବଦେ ରାଜସ୍ୱ ମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜବର ବର୍ଷା ନେଇକରି 10 ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବଲପୁରଠାରେ ସାଧାରଣ ଲୋକ ଭେଟିକରି ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ। ବୌଦ୍ଧ ଜିଲ୍ଲାର ଚରିଆପାଲିଠାରେ ସାପ ଚାପବାନୁ 3 ଟୁକେଲ ଛୁଆଙ୍କର ଗଲା ଜୀବନ। ଆଉ ରାଜ୍ୟ ମଙ୍କିପକ୍ ସଂକ୍ରମଣ ନେଇକରି ସ୍ୱାସ୍ଥ୍ୟ ବିଭାଗ ତରଫୁ ସତର୍କତା ଜାରି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।